ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ଆଜି 150 ବର୍ଷ ପୂରଣ ହୋଇଛି। ନୂଆଦିଲ୍ଲୀଠାରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷେ ବ୍ୟାପୀ ସ୍କାରକୀ ସମାରୋହର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ହେବା ସହିତ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକ ଟିକଟ ଓ ମୁଦ୍ରାର ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆଜି ଦେଶର 150 ସ୍ଥାନରେ ଏହି ଗୀତର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଏବଂ ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବଙ୍କିମଚନ୍ଦ୍ର ଚାଟାର୍ଜୀ 1875 ବନ୍ଦେ ମାତରମ୍ ଗୀତର ରଚନା କରିଥିଲେ। ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ 84ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଆଜିଠାରୁ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିବେ। ଏ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାର୍ଯ୍ୟକ୍ରମରେ ଭାରତର ସଡ଼କ ଭିଭିଭୂମିକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ବିଭିନ୍ନ ଅଧିବେଶନରେ ଆଲୋଚନା ହେବ। ଚଳିତ ବର୍ଷ ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ମାର୍ଗ ନିର୍ମାଣ ବିଷୟବସ୍ତୁକୁ ନେଇ ଅଧିବେଶନଗୁଡ଼ିକର ଆୟୋଜନ କରାଯିବ।
ବିକଶିତ ଭାରତ ବର୍ଷର ଚିତ୍ରକୁ ଆଖି ଆଗରେ ନେଇକି ଚାଲିଛି। ଏଠି ଆମେ ବିକଶିତ ଓଡ଼ିଶାର ଏକ ପରିକଳ୍ପନା ନେଇକି ଚାଲିଛୁ। ସେଥିରେ ନିଶ୍ଚିତ ଭାବରେ ରାସ୍ତା ନିର୍ମାଣ, ରାସ୍ତାର ଇନଫ୍ରାଷ୍ଟ୍ରକ୍ଚର ତିଆରି, ଇଏ ଏକ ପ୍ରମୁଖ ଭୂମିକା ନବ, ଏଥିରେ କହିଲେ ଅତ୍ୟୁକ୍ତି ହେବ ନାହିଁ।
କାର୍ଯ୍ୟକ୍ରମରେ 3000ରୁ ଉର୍ଦ୍ଧ୍ୱ ପ୍ରତିଭାଗୀ ଯୋଗଦେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 64.66% ମତଦାନ ହୋଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ହୋଇଥିବା ମତଦାନ ହାରଠାରୁ ଚଳିତ ବର୍ଷର ମତଦାନ ହାର ଅଧିକ ରହିଥିବା ଆୟୋଗ କହିଛନ୍ତି। ସୂଚନା ଅନୁସାରେ ଗତକାଲି ପ୍ରଥମ ପର୍ଯ୍ୟାୟରେ 18 ଜିଲ୍ଲାର 121 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ କୁମ୍ନା ଉଦ୍ୟାନବନ୍ଧରେ ରୋଡ୍ ଶୋ କରିବା ସହିତ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡି ପକ୍ଷରୁ ଆଜି ବରିଷ୍ଠ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଚାର କରିବେ। କଂଗ୍ରେସ ପକ୍ଷରୁ ଗତକାଲି ଦଳର ସଭାପତି ଭକ୍ତଚରଣ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରଚାର କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା 11 ତାରିଖରେ ଭୋଟ୍ ଗ୍ରହଣ କରାଯିବ। 14 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ରାଜ୍ୟର ପ୍ରଶାସନିକ ଢାଞ୍ଚାର ସମୀକ୍ଷା, ପ୍ରଣାଳୀଗତ ତ୍ରୁଟି ଓ ପ୍ରତିବନ୍ଧକୁ ଚିହ୍ନଟ ଓ ଭବିଷ୍ୟତ ଦୃଷ୍ଟିକୋଣରୁ ସଂସ୍କାରମୂଳକ ପରାମର୍ଶ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ସଂସ୍କାର କମିଟି ଗଠନ ପାଇଁ ନିଷ୍ପଭି ନିଆଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ହକି ଚଳିତ ବର୍ଷ 100 ବର୍ଷ ପୂରଣ କରିଛି। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ଠାରେ ଆଜି ହକି ଇଣ୍ଡିଆ ସହ କେନ୍ଦ୍ର କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଭାରତୀୟ ହକିର ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ। ଭାରତର 550ରୁ ଅଧିକ ଜିଲ୍ଲାରେ ସମାନ୍ତରଳ ଭାବରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ 2405 ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୁଖ୍ୟ ଲିଖିତ ପରୀକ୍ଷା ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଐତିହାସିକ ବାଲିଯାତ୍ରା କଟକରେ ଭୋଟର ତାଲିକାରେ 100% ନାମ ପଞ୍ଜୀକରଣ କରିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ତଥ୍ୟଯୁକ୍ତ ଷ୍ଟାଣ୍ଡି, ଏଲ୍ଇଡି ଭିଡ଼ିଓ ଏବଂ ସ୍ଥାନୀୟ ନିର୍ବାଚନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ, ଅପସାରଣ, ଭ୍ରମ ସଂଶୋଧନ ଓ ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ ସମ୍ପର୍କରେ ସୂଚନା ଦିଆଯାଇଛି। କର୍କଟ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ଅନନ୍ୟ ପାଇଁ ଏକତ୍ରିତ ହେବା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ହ୍ରାସ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।